ଜୁଲି, ଏ ଜୁଲି, ଘରେ ଅଛ ନା ନାଇଁ ମ? ଘରେ କେହି ଦେଖାଯାଉ ନାହାନ୍ତି, କୁଆଡେ ଗଲ କି ଜୁଲି?
ଅଙ୍ଗନବାଡ଼ି ଦିଦି, ନମସ୍କାର, ଆସନ୍ତୁ ଆସନ୍ତୁ। ଦିଦି, ମୁଁ ଘର କାମ କରୁଥିଲି ତ।
ନମସ୍କାର ନମସ୍କାର। ଆଉ ତୋ ପୁଅ କେମିତି ଅଛି, ଭଲ ଅଛି ତ?
ହଁ ଦିଦି, ଭଲ ଅଛି। ଆସନ୍ତୁ ଆସନ୍ତୁ, ବସନ୍ତୁ। ଆଉ ହଠାତ୍ ଏମିତି ଆସିଲେ ଯେ?
ହଁ ଲୋ ଜୁଲି, ସାଧନା ଘରକୁ ଯାଇଥିଲି, ସେଇଠି କଥା ହଉ ହଉ ତୋ କଥା ମନେ ପଡ଼ିଗଲା, ସେଇଥିପାଇଁ ଚାଲି ଆସିଲି।
ଭଲ ହେଲା ଦିଦି।
ଜୁଲି, ଆଉ ତୁମ ଘରେ କେହି ନାହାନ୍ତି ନା କ'ଣ? କେହି ଦେଖାଯାଉ ନାହାନ୍ତି ଯେ?
ଶାଶୁ ଓ ଘରର ଅନ୍ୟମାନେ କାମକୁ ଯାଇଛନ୍ତି।
ଜୁଲି, ତୁ ଏଇଠି ବସ, ତୋର ମନେ ଅଛି ନା ନାଇଁ?
କ'ଣ ଦିଦି?
ତୋ ପୁଅ, ତୋ ପୁଅର ଆଜି 6 ମାସ ପୁରି 7 ମାସ ଚାଲିଲା, ଜାଣିଛୁ ନା ନାଇଁ?
ମନେ ନାହିଁ ଦିଦି।
ଆଜି ତୋ ପୁଅର 6 ମାସ ସରି 7 ମାସ ଚାଲିଛି, ତେଣୁ ଆଜି ତାକୁ ଅନ୍ନ ଛୁଆଁ କରିବା।
ଦିଦି, ମୁଁ ଗୋଟିଏ କଥା ପଚାରିବି, ଛୁଆକୁ କ'ଣ ପାଇଁ ଅନ୍ନ ଛୁଆଁ କରନ୍ତି?
ଦେଖେ ଜୁଲି, ଆଜି ପର୍ଯ୍ୟନ୍ତ ତୋ ପୁଅ କେବଳ ମା କ୍ଷୀର ଖାଉଥିଲା। ଯେହେତୁ ପୁଅ ଧୀରେ ଧୀରେ ବଡ଼ ହେଉଛି, ସେଥିପାଇଁ ତୋର କ୍ଷୀର ତା ପାଇଁ ଯଥେଷ୍ଟ ହେବ ନାହିଁ। ସେଥିପାଇଁ ଛୁଆକୁ 6 ମାସ ପୁରିଗଲେ ଅନ୍ନ ଛୁଆଁ କରି ବାହାର ଖାଦ୍ୟ ଦେବା ଆରମ୍ଭ କରିବା।
ଦିଦି, କ'ଣ ଦେଇ ଖାଦ୍ୟ ଆରମ୍ଭ କରିବା?
ବୁଝିଲୁ ଜୁଲି, ଆଜି ଆମ ଛୁଆକୁ ଛତୁଆ ଖୁଆଇ ଆରମ୍ଭ କରିବା। ଆରମ୍ଭ କରିବା ପୂର୍ବରୁ ଆମେ ନିଜ ହାତକୁ ଓ ଯେଉଁ ବାସନକୁ ବ୍ୟବହାର କରିବା ତାକୁ ଭଲ ଭାବରେ ସାବୁନରେ ଧୋଇ ସଫା କରିବା ଦରକାର। ଜୁଲି, ତୁମେ ଯାଇ ଫୁଲ ଓ ଚନ୍ଦନ ଆଣ, ଆରମ୍ଭ କରିବା।
ଘରେ ସବୁ ଅଛି ଦିଦି, ଛତୁଆକୁ ଆମେ ସେମିତି ଦେଇଦେବା କି?
ନାଇଁ ନାଇଁ, କେମିତି କରିବା ମୁଁ କହୁଛି, ଶୁଣ। ପ୍ରଥମେ କଡ଼େଇକୁ ଚୁଲିରେ ବସେଇବା, ଟିକେ ଗରମ ହେଇଗଲେ ଅଳ୍ପ ତେଲ ଦେଇ ଛତୁଆକୁ ଭଲ ଭାବରେ ଭାଜିଦେବା ଏବଂ ସେଥିରେ ପାଣି ଓ ସ୍ୱାଦ ଅନୁସାରେ ଲୁଣ ମିଶେଇ ତାକୁ ଭଲ ଭାବରେ ଘାଣ୍ଟିଦେବା, ଯେମିତିକି ପାଣିଆ ନ ହୋଇ ଅଧା ତରଳ ରହିବ। ତାକୁ ଓହ୍ଲେଇ ଥଣ୍ଡା କରିବା ଏବଂ ଛୁଆକୁ ଚନ୍ଦନ ଲଗେଇ ଫୁଲ ଦେଇ ହୁଳହୁଳି ମାରି ବନ୍ଦାପନା କରି ଚାମଚରେ ଛୁଆକୁ ଖାଦ୍ୟ ଖୁଆଇବା।
ଦିଦି ଦିଦି, ଘରେ ଚାଉଳ, ଗହମ, ଚୁଡ଼ା, ମାଣ୍ଡିଆ ସବୁ ଅଛି, ଆମେ କ'ଣ ତାକୁ ଛୁଆକୁ ଖାଇବାକୁ ଦେଇପାରିବା ନାହିଁ?
ଦେଖ, ଏସବୁ ଜିନିଷ ବି ଆମେ ଦେଇପାରିବା। ଛତୁଆ ମୁଁ କାହିଁକି କହୁଛି କି, ସେଥିରେ ଗହମ, ବୁଟ, ବାଦାମ ଓ ଚିନି ସବୁ ମିଶିଛି, ଆଉ କିଛି ମିଶେଇବାକୁ ପଡ଼ିବ ନାହିଁ। କ'ଣ କରିବା ନା, 5-6 ଦିନ ଛତୁଆକୁ ଚଖେଇବା ପରେ ଏସବୁ ଜିନିଷକୁ ଗୁଣ୍ଡ କରି ବଦଳ କରି ଖାଇବାକୁ ଦେବା। ଯେଉଁ ଖାଦ୍ୟ ତାକୁ ଭଲ ଲାଗିବ ସେଇଟିକୁ ଅଧିକା କରିବା, ଏହିପରି ଦିନକୁ 2 ଥର ତାକୁ ଦେବା। ବାହାର ଖାଦ୍ୟ ସହିତ ମା କ୍ଷୀର ଚାଲୁ ରହିବ, ବନ୍ଦ କରିବା ନାହିଁ, ମନେ ରହିଲା ତ?
ହଁ ଦିଦି, ମନେ ରହିଲା। ଦିଦି ଦିଦି, ମୁଁ ସବୁ ଜିନିଷ ରେଡି କରିଦେଇଛି, ଏବେ ଛୁଆକୁ ଅନ୍ନ ଛୁଆଁ କରାନ୍ତୁ।
ହଁ ଜୁଲି, ତୋ ପୁଅକୁ ମୁଁ ଚନ୍ଦନ ଲଗେଇ ଦଉଛି, ତୁ ଟିକେ ହୁଳହୁଳି ଦେଲୁ, ଏବେ ଛୁଆକୁ ଖୁଆଉଛି। ଖାଇଦେ 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 ବାବା, ନେ ନେ ନେ, ତୁ ଟିକେ ଖୁଆଇଦେ, ଖାଇଦେ ଖାଇଦେ, ନେ ନେ, ତୁ ଟିକେ ଖୁଆଇଦେ।
ହଁ ଦିଦି, ଦିଅ ମୁଁ ଟିକେ ଖୁଆଇ ଦିଏ, ଖାଇଦେ ଖାଇଦେ ବାବା, ଖାଇଦେ, ଖାଇଦେଲା।
ଜୁଲି, ଏବେ ତୋ ପୁଅକୁ ପ୍ରତ୍ୟେକ ଦିନ ଖାଦ୍ୟ ଖୁଆଇବା, ଯଦି ଏହିପରି ଖାଦ୍ୟ ଖୁଆଇବା ତେବେ ଛୁଆର ଭଲ ଭାବରେ ଶାରୀରିକ ମାନସିକର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ। ମୁଁ ଯାହା କହିଲି ସବୁ ମନେ ରହିଲା ତ?
ହଁ ଦିଦି, ସବୁ ମନେ ରହିଲା।
ତୋ ଶାଶୁ ଆସିଲେ ସବୁ କଥା କହିଦବୁ, ବୁଝିଲୁ? ମୁଁ ଏବେ ଆସୁଛି।
ଦିଦି ନମସ୍କାର।
ନମସ୍କାର ନମସ୍କାର।
ହଁ ଶ୍ରୋତା ବନ୍ଧୁ, ଛୁଆକୁ 6 ମାସ ପୁରି ଗଲା ପରେ ହିଁ ସାଙ୍ଗେ ସାଙ୍ଗେ ବାହାର ଖାଦ୍ୟ ଖୁଆଇବା ଆରମ୍ଭ କରନ୍ତୁ ଏବଂ ମା କ୍ଷୀର ଚାଲୁ ରଖନ୍ତୁ, ବନ୍ଦ କରନ୍ତୁ ନାହିଁ, ଯାହାଫଳରେ ଛୁଆଟି ହୃଷ୍ଟପୃଷ୍ଟ ହୋଇ ବଢ଼ିବା ସହିତ ବୁଦ୍ଧିମାନ ଓ ଚାଲାକ ଚତୁର ହୋଇପାରିବ। ଏହି ଭିଡିଓର ଅଭିଜ୍ଞତାକୁ ଆପଣଙ୍କ ମୋବାଇଲର 3 ନମ୍ବର ବଟନ୍ ଦବାଇ ନିଜର ମତାମତ ଦେଇପାରିବେ। ଧନ୍ୟବାଦ।